ॐ भूर्भुवः सप्तसवितुर्वरेण्यर्घदेश धीमहि यो नः प्रचोदयात्। मनुष्य ତାର ବ୍ୟକ୍ତିତ୍ୱ ପରିଷ୍କାର କରିବା ପାଇଁ ବ୍ୟକ୍ତି ନିର୍ମାଣ ଦରକାର, ପରିବାର ଗଠନ କରିବା ପାଇଁ ପରିବାର ନିର୍ମାଣ ଦରକାର, ତାପରେ ସମାଜରେ ପ୍ରଭାବରେ ଚଳିବା ପାଇଁ ସମାଜ ଲୋକମାନଙ୍କ ସହିତ ସାମାଜିକ ତନ୍ତ୍ର ଦରକାର। ସେଥିପାଇଁ ଆଜି ଦୁନିଆରେ ପ୍ରଥମେ ଦରକାର ବ୍ୟକ୍ତି ନିର୍ମାଣ, ପରିବାର ନିର୍ମାଣ, ସମାଜ ନିର୍ମାଣ, ତାପରେ ମୁଁ କି ମୋର କାମ କଣ, ମୁଁ କଣ କରିବା ଉଚିତ, ମୁଁ ଦୁନିଆକୁ ଆସିଥିଲି କଣ ପାଇଁ ଆଉ କଣ କରିବି। ବର୍ତ୍ତମାନ ସମାଜରେ କେମିତି ବର୍ତ୍ତମାନ ରହିବା, ସଂଗଠନ ଆତ୍ମକ ପ୍ରକ୍ରିୟାରେ ଆଉ ଆଜି ନୈତିକତା, ବୌଦ୍ଧିକତା, ସାମାଜିକତା ମଧ୍ୟ ବି ହରାଇ ଦେଇଛି। ଆଜି ଆଜି ନୈତିକତା ନୈତିକତା କାମ ଠିକ ଭାବରେ କରିବା, ବୌଦ୍ଧିକତା ବୁଦ୍ଧିଜୀବୀ ମାନେ ସେ ମିଶି ବୁଦ୍ଧିଜୀବୀର କାମ କରିବା, ସମାଜ ବୌଦ୍ଧିକତା ସାମାଜିକତା ସାମାଜିକତା ଗଠନରେ ଯାଇ ବୁଲିବା, ସମାଜ ସଂସ୍କାର ପାଇଁ ବର୍ତ୍ତମାନ ଆମେ ବଦଳିଲେ ଯୁଗ ବଦଳିବ, ଆମେ ବଦଳିବା ଆଉ ଯୁଗ ବଦଳିବ।
Thank you।